ନମସ୍କାର ଶ୍ରୋତା ବନ୍ଧୁ, କିସ୍ ଚିରାଗ ବାଣୀକୁ ଆପଣଙ୍କ ସ୍ୱାଗତ। ଆମ ଆଖପାଖରେ ବିଭିନ୍ନ ପ୍ରକାରର ସୁଆଦିଆ ଖାଦ୍ୟ ମିଳିଥାଏ, ଯାହା ପୋଷଣରେ ପରିପୂର୍ଣ୍ଣ ହୋଇ ରହିଥାଏ। ତେବେ ଆସନ୍ତୁ ଶୁଣିବା ଏକ ଖାଦ୍ୟର ରୋଷେଇ ପ୍ରଣାଳୀ ବିଷୟରେ, ଯାହାକି ଆଦିବାସୀ ଅଞ୍ଚଳରେ ଖିଆଯାଇଥାଏ।
ଦକ୍ଷିଣବାଡ଼ି ପଞ୍ଚାୟତ ଦାରିଙ୍ଗବାଡ଼ି ବ୍ଲକ କନ୍ଧମାଳ ଜିଲ୍ଲାରେ ବସିଥିଲେ। ଆଗରୁ ଯେଉଁ ତେରିକା କୁଶୁଆଇ ସିଂ ରାଜା ଦେଲେ ଏଇ ବିଷୟରେ ବେଶୀ ପଚାରି ସବ୍ଜି ନାହିଁ। ତେରିକା ରୋଷେଇ ରୋଷେଇ କାହା ଆଜି ଫାର୍ଷ୍ଟ ତେରିକା ଦେଲେ ଦଶଟା ମାସ ତେରିକା ଦଶଟା ନଙ୍ଗା ଆଜି ଛୋଟ ଛୋଟ ଖଣ୍ଡ ଜିନିଷ ଆରେ ଇଆ ନଙ୍ଗା ର ବେସ୍କା କେ ତିଆରି ଆଜି ମାନେ ଦୌଡ଼ି ଟାନି ଆଜି ବାଲିଡ଼ା ଏଟା କଷି ମାସୁ କଷିଲି ପରେ ଆଜି ଏଟା ଗିଲେ କଷ୍ଟ ମିଳି ପରେ ଆଜି ବ୍ରିଜ ରଖୁ ସେରୁ ଗିଲେ ବାହାରେ ଯିନସୁ ତେରକା ଦଶରୁ ବାହାରି ଜାନଙ୍ଗା ଆଜି ଡେକ୍ସି କାନି ସିରୁ ଅନସୁ ସିରୁ ଡେକ୍ସି କାନି ଓ ଆନଙ୍ଗା ବାଦ୍ୟ ନସୁ ତେରକା ତିନି ବାଦ୍ୟ ନସୁ ତାପରେ ଦୁଇ କିଛି ତିରିଶ ଚାଳିଶ ମିନିଟ ଖଣ୍ଡେ ବାଦ୍ୟ ପରେ ଯେତେବେଳେ ଦେନେ ସେ ସମୟ ଆଜି କେବଳ ସାର ଖାଲି କି ନସୁ ତାପରେ ଯେତେବେଳେ ଯଦି ଦେନେ ଏ ଟାଇମ ତାନି ଆଜି
ଧନ୍ୟବାଦ।